ृत्यागर्माशयङ्गतितङ्गुद्गच्छन्ती सन्तो मद्भन्नरिक्तमतयो जते विरुद्धा श्रोतागणस्मरणं भगवासुदेवम् சனத் குமார் சாரி குமார் சாரி பிரம்மாங்கரச்சாரி குமார் ஜி சனத் சனாதன் சனந்தன் சனத்குமார் சரிதானா இந்த கௌசந்தி பிரதர் புத்துமாராஜன் கௌசந்தி தங்கு ஜிதுரே சபிவின் பிரகார் உபதேஷ் உபதேஷ தோசந்தி சே சமரி கதாரி கௌசந்தி ஜோமனே ஜத் ஜயங்கர பாத பங்கஜ பாத பத்மர ବହୁତ ସୁନ୍ଦର ବଳାସ ବିଳାସ ଅତ୍ୟା ଯେଉଁମାନେ ସେହି ସୁନ୍ଦର ପାଦପଦ୍ମର ଭକ୍ତି କରନ୍ତି ସେମାନେ କର୍ମାଶୟଂ ଗତିଚଂ ଉଦ୍ଗତ ହୁଅନ୍ତି ସନ୍ତ କର୍ମରୂପକ ବନ୍ଧନକୁ ଛେଦନ କରିଦିଅନ୍ତି ସେମାନେ ହେଉଛନ୍ତି ସନ୍ଥ ସେମାନେ ହେଉଛନ୍ତି ସାଧୁ କିନ୍ତୁ ତଦ୍ୱନ୍ ନ ରିକ୍ତ ମତ ୟୁ ଯେତେ ବି ରୁଦ୍ଧ କିନ୍ତୁ ସେଭଳି ଯେଉଁମାନେ ସେଭଳି ଏହି କର୍ମ ବନ୍ଧନକୁ ଛେଦନ କରିପାରନ୍ତିନି ଯେଉଁମାନେ ଯେଉଁମାନେ ନା ରିକ୍ତ ମତ ହେବ ଯେଉଁମାନେ ଭଗବାନଙ୍କର ଆଶ୍ରୟ ନେଇନାହାନ୍ତି ଯେଉଁମାନେ ବ୍ରହ୍ମ ଆରାଧନା କରୁଛନ୍ତି କୌଣସି ରୂପକୁ ଆରାଧନା କରୁନାହାନ୍ତି ରିକ୍ତ ମତ ହେବ ଶ୍ରୋତ ଗଣା ସ୍ତମରଣ ଭଜବାହାସୁଦେବ ଯେମିତି ସ୍ରୋତ ରହିଛି ନଦୀର ସ୍ରୋତ ରହିଛି ତାକୁ ବନ୍ଦ କରିହେବନି ସେଭଳି ଭାବରେ ଯେଉଁମାନେ ଭଗବାନଙ୍କର ଆଶ୍ରୟ ନେଇନାହାନ୍ତି ତାଙ୍କ ପାଇଁ ଏ କର୍ମରୂପକ ବନ୍ଧନକୁ ଛେଦନ କରିବାର ସମ୍ଭବ ନୁହଁ ତେଣୁକରି ଅରଣଂ ଭଜ ବାସୁଦେବଂ ଭଗବାନଙ୍କର ବାସୁଦେବଙ୍କର ଭଜନ କର ବୋଲି କହୁଛନ୍ତି ପ୍ରଭୁନାରାୟଣ କହୁଛନ୍ତି ଯେ ଅଲ୍ ଅଫ୍ ଦେମ୍ ଜ୍ଞାନୀ ଯୋଗୀ ଏଣ୍ଡ ଭକ୍ତ ଆଟେମ୍ପ ଟୁ ଓଭରକମ୍ ଦି ଇନ୍ଫ୍ଲୁଏନ୍ସ ଅଫ୍ ଦ ସେନ୍ସେସ୍ ହ୍ୱିଚ୍ ଇଜ୍ କମ୍ପେୟାର୍ ଟୁ ଦ ଇନ୍ସିଷ୍ଟାଣ୍ଟ ୱେଭ୍ସ ଅଫ୍ ଏ ରିଭର୍ ଭକ୍ତ ହୁଅନ୍ତୁ ବା ଜ୍ଞାନୀ ହୁଅନ୍ତୁ ବା ଯୋଗୀ ହୁଅନ୍ତୁ ତିନି ପ୍ରକାର ଭକ୍ତ ଅଛନ୍ତି ଜ୍ଞାନୀ ଯୋଗୀ ଭକ୍ତ ଏମାନେ ସମସ୍ତେ ପରମାର୍ଥ ଧାରାରେ ଅଗ୍ରସର ହେଉଛନ୍ତି ଏମାନେ ସମସ୍ତେ ଚାହୁଁଛନ୍ତି କେମିତି ଏ ଯେଉଁ ସେନ୍ସେସ୍ ବା ଇନ୍ଦ୍ରିୟମାନଙ୍କର ଯେଉଁ ପ୍ରଭାବ ଅଛି ତାକୁ କେମିତି ଓଭରକମ୍ କରିବା ତାକୁ ଅତିକ୍ରମ କରିବେ ସେ ଇନ୍ଦ୍ରିୟମାନଙ୍କ ପ୍ରଭାବକୁ ଇନ୍ସିଷ୍ଟାଣ୍ଟ ୱେଭ୍ସ ଅଫ୍ ରିଭର୍ ନଦୀର ଅନବରତ ସ୍ରୋତ ସହିତ ତୁଳନା କରାଯାଇଛି ନଦୀର ସ୍ରୋତଟା ସବୁବେଳେ ରହିଥିବ ଅନବରତ ସେ ବନ୍ଦ ହେବନି ଇଟ୍ ମେ ବି ଆର୍ଗୁଡ୍ ଦ ୱେଭ୍ସ ଅଫ୍ ରିଭର୍ ଆର୍ ଇନ୍ସିଷ୍ଟାଣ୍ଟଲି ଫ୍ଲୋଇଂ ଆଣ୍ଡ ଦ୍ୟାଟ୍ ଦେ କ୍ୟାନଟ୍ ବି ଷ୍ଟଲ୍ ବଟ୍ ଦି ୱେଭ୍ସ ଅଫ୍ ଦ ରିଭର୍ ଫ୍ଲୋଟ୍ ବଟ୍ ଦି ସି ଏଇଟା ଜଣେ ହୁଏତ କହିପାରେ ମାନେ ଆର୍ଗୁ କରିପାରେ ବା ସେ ଯୁକ୍ତି କରିପାରେ ଯେ ନଦୀର ସ୍ରୋତ ତ ସେଇଟା ବନ୍ଦ ହେବନି ସେଇଟା ସବୁବେଳେ ଚାଲିଥିବ କିନ୍ତୁ ସେ ସ୍ରୋତଟା କେଉଁଠିକି ଯାଉଛି ସମୁଦ୍ରକୁ ଯାଉଛି ହ୍ୱେନ୍ ଦ ଟାଇଡ୍ କମ୍ସ ଓଭର୍ ଦ ରିଭର୍ ଇଟ୍ ଓଭରହ୍ୱେଲ୍ମସ୍ ଦ ଫ୍ଲୋଇଂ ଅଫ୍ ଦ ରିଭର୍ ଆଣ୍ଡ ରିଭର୍ ଇଟ୍ ସେଲ୍ଫ ବିକମ୍ସ ଓଭରଫ୍ଲୋଡେଡ୍ ଆଣ୍ଡ ଦ ୱେଭ୍ସ ଅଫ୍ ଦ ସି ବିକମ୍ ମୋର୍ ପର୍ମିନେଣ୍ଟ ଦେନ୍ ଦ ୱେଭ୍ସ ଅଫ୍ ଦ ରିଭର୍ କିନ୍ତୁ ଯେତେବେଳେ ନଦୀରେ ଯେତେବେଳେ ଜୁଆର ଭଟ୍ଟା ଆସେ ଜୁଆରିଆ ନଦୀ ଯେଉଁ ଅଛି ଯେତେବେଳେ ସେତେବେଳେ ଜୁଆର ଆସିବ ସେତେବେଳେ କ'ଣ ହେବ ସେତେବେଳେ ନଦୀର ଜଳ ଆଉ ନଥିବ ସମୁଦ୍ର ଜଳ ଆସି ପହଞ୍ଚିଯାଇଥିବ ଜୁଆରରେ ସମୁଦ୍ର ଜଳ ଆସି ପହଞ୍ଚିଯାଇଥିବ ସେ ନଦୀରେ ତେଣୁ ସିମିଲାରଲି ଏ ଡିଭୋଟି ୱିଥ୍ ଇଣ୍ଟେଲିଜେନ୍ସ ପ୍ଲାନ୍ସ ମେନି ଥିଙ୍ଗସ୍ ଫର୍ ଦ ସର୍ଭିସ୍ ଅଫ୍ ଦ ଲର୍ଡ ଇନ୍ କ୍ରିଷ୍ଣ କନ୍ସିୟସନେସ୍ ଦ ସ୍ନାଗ୍ନାଣ୍ଟ ମେଟେରିଆଲ ଡିଜାୟର୍ସ ଅର୍ ସେକ୍ସ ଡିଜାୟର୍ସ ବିକମ୍ସ ଓଭରଫ୍ଲୋଡେଡ୍ ବାଇ ଦ ଡିଜାୟର୍ ଟୁ ସର୍ଭ ଦି ଲର୍ଡ ସେଭଳି ଭାବରେ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଅନେକ ପ୍ରକାର ପ୍ଲାନ୍ କରନ୍ତି ଅନେକ ପ୍ରକାର ପ୍ରୋଗ୍ରାମ୍ କରନ୍ତି ଯେମିତି ଭଗବାନଙ୍କ ସେବା କରିବା ପାଇଁ ତେଣୁ ସେଇ ଭଗବାନଙ୍କ ସେବାରେ ସବୁବେଳେ ତାଙ୍କର ମନଟା ସେଥିରେ ରହୁଥିବା ହେତୁ ଆଉ ଏଇ ଯେଉଁ ସେକ୍ସ ଡିଜାୟର୍ ବା ଯୌନ କାମନାଟା ଆଉ ତାଙ୍କୁ ବାଧିତ କରିପାରେନି ସେମାନେ ସବୁବେଳେ ଭଗବାନଙ୍କ ସେବାରେ ଚିନ୍ତା କରିକରି ସେଇଥିରେ ମଗ୍ନ ହୁଅନ୍ତି ଆଉ ତାଙ୍କ ପାଖକୁ ଏ ଆଉ ଏ ଯୌନ କାମନାଟା ଆଉ ଆସେନି। स्वधर्मनिष्ठा सतजन्म भी पुमान विरिंचिता तथा परंगीमान अव्याकृतं भागवतो अथ वैष्णवं पदं यथाहं विबुधा कलाते। रुद्र शिवजी कहते को प्रचेतामान कहते ये प्रचेतामान होती प्राचीन वरिंकर पुत्र जहाँ दक्ष पुणी जन्म हे दक्ष जो प्रथम ब्रह्मा जन्म होते सीए शिवजी को अपमान करती अपराध कर गोटे छेली मुंड प्राप्त होते तेणु से शरीर टाक त्याग करी यही प्रचेता मान दस जन प्रचेता प्राचीन वरिंग पुत्र ये ध्रुवंकर वंश परंपर आसो पृथ्वी महाराज परंपर से आई प्रचेता को शिवजी कहते से जाती भगवान को आराधन करने प्रजा सृष्टि करने पूर्व से तपस्या करते समय शिवजी कथा कहते जे जो मैंने स्वधर्मनिष्ठ सतजन्म भी पुमान शहे जन्म धरिकी जो पुमान जो पुरुष निज धर्म को पालन कर स्वधर्मनिष्ठ शहे जन्म धरी पालन करेंगे तो मैंने विरिंचिता मेती से मैंने ब्रह्मा पद प्राप्त हे एवं तथा परंगी माम एवं ताठारु अधिक जो मैंने तपस्या करेंगे अधिक जन्म धरिकी धर्म पालन करें से मैंने शिवलोक प्राप्त हे शिवजी लोक को जीवे एवं अव्याकृत भागवतोत्थ वैष्णव किंतु जो मैंने वैष्णव जो मैंने भगवान भगवान भक्त भागवत जो मैंने से मैंने पदंग जथा विबुधा कलाते से मैंने भगवत धाम भगवत पद के प्राप्त होंगे शहे जन्म अधिक जन्म बीतवा दरकार ना कलाते जो शरीर त्याग करेंगे सांगे सांगे भगवान को प्राप्त हे तेणु प्रभुपाद महाराज कहते देर इज अल्सो ए प्लानेट कॉल्ड शिवलोक और सदा शिवलोक व्हिच इज सिचुएटेड इन अ मार्जिनल पोजिशन बिटवीन द स्पिरिचुअल एंड मटेरियल वर्ल्ड्स ये जो भौतिक जगत अच्छी यार ऊर्धर जो चीज जगत अच्छी आध्यात्मिक जगत अच्छी मझे गिरी रही शिवलोक सदा शिवलोक If after being situated in Brahmaloka one becomes more qualified, one is promoted to Sadashivaloka. यदि जने ब्रह्मलोक प्राप्त होंगे सहजन्म धरिकी धर्मनिष्ठ हेले से ब्रह्मलोक प्राप्त हे पुणी जदि से आठ धर्म आचरण करेंगे तो पुणी सदाशिवलोक जीवे उन्नीत हे दिस वर्स गिवस एन आईडिया अफ द हाइएस्ट परफेक्शन अफ द इवोल्यूशनरी प्रोसेस तेनाली वर्षा ये श्लोक जो आम जो क्रमोन्नति करमी जन उन्नत मार्ग को अग्रसर हे ये विषय हाइएस्ट परफेक्शन श्रेष्ठ परफेक्शन कहुचे श्रेष्ठ परफेक्शन श्रेष्ठ सिद्धि हूँ कौटा ना भगवान को प्राप्त हे जन भगवान भक्त हेले से भगवान को प्राप्त हे संगी संगस्य मत्यानां किमुदाशिष एटा मध्य से शिवजी कहते हैं प्रचित मान को रुद्र गीत बोली कह क्षणार्ध ये गोटे सिमिलर श्लोक अच्छा आगुरी कहुच प्रचित मान कहे आगुरी सौनगाधि ऋषि कही तुले हम लवेना न स्वर्गम न पुनर्भवम भगवत संगी संगस्य मत्याना किमुदाशिष ये टी अलग प्रकार शिवजी कहते क्षणर अर्ध अति गोटे क्षण बोले अति कम समय ताध अधा समय सहित तुलना करहबन तुले न स्वर्गम न पुनर्भव स्वर्ग बा पुनर्भवम कह अपनर्भवम कहते हैं भगवत धाम को जात कर मुक्ति पाई किंतु से गोटे भगवत संगी संगस्य भगवान जो मैंने संगी भगवान जो मैंने भक्त से भक्त मान जो मैंने संग करती सत्संग जो मैंने करती सहित से सत्संग सहित से सत्संगर क्षणर अर्ध सहित अर्धक्षण सहित स्वर्ग बा ବୈକୁଣ୍ଠ ସମାନ ହେଇପାରେ, ତୁଳନା କରିହେବନି। ମର୍ତ୍ତ୍ୟନା କିମୁଦାସ, ତେଣୁ ଏ ଭୌତିକ ଜଗତରେ, ଏ ମର୍ତ୍ତ୍ୟ ଜଗତରେ ଏଇ ସତ୍ସଙ୍ଗ ଠାରୁ ଆଉ ଅଧିକ କ'ଣ ଆଶିଷ, ଅଧିକ କ'ଣ ଆଶୀର୍ବାଦ ଅଛି ଭୌତିକ ଜଗତରେ? ଏଥିରେ ପ୍ରଭୁପାଦ ମୁଁ ଆଉ ଲେଖିନି ଏଇଟାକୁ ନୂଆ। ତାପରେ ପଞ୍ଚମ ସ୍କନ୍ଧ ନାରଦ କହୁଛନ୍ତି, ସେଇ ପ୍ରାଚୀନ ଗରିମାନଙ୍କୁ କହୁଛନ୍ତି, ଏଇ ଯେଉଁ ଏଇଟା ହେଉଛି ଆଙ୍କୁ କହୁଛନ୍ତି, ଏଇନେ ସେ ପଚିତାନ କହୁଛନ୍ତି, ଯେତେବେଳେ ଯମ ଅନୁଗ୍ରହାନ୍ତି, ଯାହାଙ୍କୁ ଭଗବାନ ନିଜର ବୋଲି ଭାବିକି ଆତ୍ମଭାବିତ ବୋଲି ଭାବିକି ଅନୁଗ୍ରହାନ୍ତି ବା ଅନୁଗ୍ରହ କରନ୍ତି, ସହଜହାତି ମତିଂ ଲୋକେ, ସେମାନେ ଏଇ ଯେଉଁ ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହୁଛି ସେଇଟାକୁ ସେମାନେ ତ୍ୟାଗ କରନ୍ତି। ବେଦେ ଚ ପରିନିଷ୍ଠିତାମ, ବେଦ ମଧ୍ୟ ଯେଉଁ ରହିଛି ତ୍ରିଗୁଣ ବିଷୟ ବେଦାବିକ ହେଉଛି, ଏ ବେଦକୁ ମଧ୍ୟ ବେଦର ତ୍ରିଗୁଣରୁ ଉର୍ଦ୍ଧ୍ୱ ମଧ୍ୟ ସେମାନେ ଯାଇପାରିବେ, ଯେଉଁମାନେ ଭଗବାନଙ୍କର ଅନୁଗ୍ରହ ପ୍ରାପ୍ତ ହୋଇଛନ୍ତି। ମତ୍ୟ ଲୋକର ଆସକ୍ତିକୁ ତ୍ୟାଗ କରିକି ତ୍ୟାଗ କରିପାରନ୍ତି, ଏବଂ ବେଦର ଯେଉଁ ତ୍ରିଗୁଣ ବିଷୟରେ କୁହାଯାଉଛି ତାଗୁଣଠାରୁ ମଧ୍ୟ ନିସ୍ତ୍ରୟ ଗୁଣକୁ ପ୍ରାପ୍ତ ହୋଇପାରନ୍ତି। ବିଦ୍ୱାନ ଯୋଉ ବିଦ୍ୱାନ ସେ ଗୁରୁ ହରି, ଏଇଟା ମଧ୍ୟ ସେ କହୁଛନ୍ତି ନାରଦମିନୀ କହୁଛନ୍ତି ସେ ସଚେତନଙ୍କୁ, ଯେ ଯେଉଁମାନେ ସବୈ ପ୍ରିୟତମ ସ୍ଥାତ୍ମା, ସେ ନିଶ୍ଚିନ୍ତ ଭାବରେ ସବୁଠାରୁ ଶ୍ରେଷ୍ଠ ପ୍ରିୟତମ, ଯତ ନ ଭୟମ ଅଣୁମତି, ଯାହାଙ୍କ ଠାରୁ ଅଣୁମାତ୍ର ଭୟ ଯେଉଁମାନେ ପ୍ରାପ୍ତ ହୁଅନ୍ତିନି ସେ ହେଉଛନ୍ତି ଶ୍ରେଷ୍ଠ ପ୍ରିୟତମ। ଇତି ଭେଦ ସବୈ ବିଦ୍ୱାନ, ଏଇଟାକୁ ଯେ ଜାଣନ୍ତି, ଅର୍ଥାତ୍ ଭଗବାନ ହେଉଛନ୍ତି ସେଇଭଳି ପ୍ରିୟତମ ଯାହାଙ୍କ ଠାରୁ ସାମାନ୍ୟ ଭୟ ମଧ୍ୟ ଆସିବ ନାହିଁ, ପ୍ରାପ୍ତ ଜଣେ ହେବନି, ଏଇଟାକୁ ଯେଉଁମାନେ ଜାଣନ୍ତି, ଇତିଭେଦ ସବୈ ବିଦ୍ୱାନ, ଏଇଟାକୁ ଯେଉଁମାନେ ଜାଣନ୍ତି ସେମାନେ ହେଉଛନ୍ତି ବିଦ୍ୱାନ ବ୍ୟକ୍ତି। ଯେଉଁ ବିଦ୍ୱାନ ସବୁ ଗୁରୁ ହରି, ଯେଉଁମାନେ ବିଦ୍ୱାନ ସେମାନେ ହେଉଛନ୍ତି ଗୁରୁ, ତେଣୁ ସେମାନେ ମଧ୍ୟ ଭଗବାନଙ୍କ ଭଳି ସେମାନେ ମଧ୍ୟ ପୂଜିତ ହେବେ ସବୁ ଗୁରୁ ହରି। ଗୋପାଳ ମହାରାଜ କହୁଛନ୍ତି, ବୋଥ୍ ଦି ସୁପର ସୋଲ୍ ଆଣ୍ଡ ଦି ଇଣ୍ଡିଭିଜୁଆଲ ସୋଲ୍ ଆର୍ ଭେରି ଡିଅର୍ ଟୁ ଏଭ୍ରିୱାନ୍, ଆତ୍ମା ଏବଂ ପରମାତ୍ମା ଏ ଦୁଇ ଜଣ ଯାକ ସମସ୍ତଙ୍କର ପ୍ରିୟ। ଏଭ୍ରିୱାନ୍ ଲଭ୍ସ ହିମସେଲ୍ଫ ଆଣ୍ଡ ହ୍ୱେନ୍ ହି ବିକମ୍ସ ମୋର ଆଡ଼ଭାନ୍ସ ହି ଲଭ୍ସ ଦି ସୁପର ସୋଲ୍ ଅଲସୋ, ସମସ୍ତେ ନିଜକୁ ଭଲ ପାଆନ୍ତି ବା ନିଜ ଆତ୍ମାକୁ ଭଲ ପାଆନ୍ତି, କିନ୍ତୁ ଜଣେ ଯେତେବେଳେ ଆଉ ଟିକେ ଅଗ୍ରଗତି କରିବ ପରମାର୍ଥ ମାର୍ଗରେ, ସେତେବେଳେ ସେ ପରମାତ୍ମାକୁ ଆହୁରି ଭଲ ପାଇବ, ପରମାତ୍ମାକୁ ମଧ୍ୟ ଭଲ ପାଇବ। ସକ୍ସେସ୍ ଇନ୍ ଲାଇଫ୍ ମିନ୍ସ ଆକ୍ସେପ୍ଟିଂ ଏ ସ୍ପିରିଚୁଆଲ୍ ମାଷ୍ଟର ହୁ ନୋଜ୍ କୃଷ୍ଣ ଆଜ୍ ଦ ଓନ୍ଲି ସୁପ୍ରିମ୍ ବିଲଭ୍ଡ ପର୍ସନାଲିଟି। ମନୁଷ୍ୟ ଜନ୍ମର ସାର୍ଥକତା କେଉଁଠି ଓ ସଫଳତା କେଉଁଠି, ଯଦି ଜଣେ ସେଭଳି ପରମାର୍ଥ ଗୁରୁଙ୍କର କୁ ଶରଣରେ ଯାଏ, ଯେଉଁ ପରମାର୍ଥ ଗୁରୁ ଜାଣନ୍ତି ଯେ ଶ୍ରେଷ୍ଠ ପ୍ରିୟତମ ବ୍ୟକ୍ତି ହେଉଛନ୍ତି ଭଗବାନ, ତାଙ୍କଠାରୁ ଆଉ କିଏ ଅଧିକ ପ୍ରିୟତମ ନୁହନ୍ତି। ତଜନ୍ମଦାନି କର୍ମାଣି ତଦାୟୁ ତଦ୍ମନୋବଚ ନୃଣାୟନ ହି ବିଶ୍ୱାତ୍ମା ସେବ୍ୟତେ ହରିଶ୍ୱର। ତେଣୁ ଇଏ ହେଉଛି ସେଇ ନାରଦମୁନି କହୁଛନ୍ତି ଯେ ତଜ୍ଜନ୍ମ, ସେଇ ଜନ୍ମ ହେଉଛି ପ୍ରକୃତ ଜନ୍ମ, ତଜ୍ଜନ୍ମ ତାନି ତଜ୍ଜନ୍ମ ତାନି କର୍ମାଣି, ଏବଂ ସେଇ କର୍ମ ହେଉଛି ସେଇ କର୍ମ ସବୁ ହେଉଛି, ଜନ୍ମ ତ ଗୋଟିଏ ଜନ୍ମ ପାଉଛି ନା, ତା ଦେହରେ ଅନେକ ପ୍ରକାର କର୍ମ କରୁଛି, ତେଣୁ ସେଇ କର୍ମରେ ସେ ସେ ସବୁ କର୍ମ ହେଉଛି ପ୍ରକୃତ କର୍ମ ଏବଂ ତତ୍ ଆୟୁ ସେ ଆୟୁଷ ହେଉଛି ତା'ର ପ୍ରକୃତ ଆୟୁଷ ଏବଂ ତତ୍ ମନ ସେ ମନ ହେଉଛି ତା'ର ପ୍ରକୃତ ମନ ଏବଂ ବଚ ବଚ ହେଉଛି କଥା ସେ କଥା ହେଉଛି ତା'ର ପ୍ରକୃତ କଥା କେଉଁ ସବୁ ଜନ୍ମ କେଉଁ ସବୁ କର୍ମ କେଉଁ ସବୁ ଆୟୁ କେଉଁ ସବୁ ମନ କେଉଁ ସବୁ ବଚ ହେଉଛି ପ୍ରକୃତ ନା ନୃଣାଂ ଜେନ ହିଁ ବିଶ୍ୱାତ୍ମା ଯେଉଁ ମନୁଷ୍ୟ ବିଶ୍ୱାତ୍ମା ଭଗବାନ ଯିଏକି ସମସ୍ତଙ୍କର ଆତ୍ମା ତାଙ୍କର ଯଦି ସେବ୍ୟତେ ତାଙ୍କର ଯଦି ସେବା କରିପାରିବେ ସେ ଭଗବାନ ବିଶ୍ୱାତ୍ମା କିଏ ନା ସେ ହେଉଛନ୍ତି ହରି ସେ ସମସ୍ତଙ୍କର ଅମଙ୍ଗଳ ହରଣ କରନ୍ତି ଏବଂ ମନକୁ ମଧ୍ୟ ହରଣ କରିକିରି ପ୍ରେମ ଦିଆ ହରେ ମନ ପ୍ରେମ ଦେଇକି ମଧ୍ୟ ମନକୁ ହରଣ କରନ୍ତି ଏବଂ ସିଏ ହେଉଛନ୍ତି ଈଶ୍ୱର ଈଶ୍ୱର ହେଲା ତେର ସମସ୍ତଙ୍କ ନିୟନ୍ତ୍ରଣକାରୀ ମନଟା କେଉଁଥିରେ ଇଏ ହେଇଛି ମନଟା ସବୁବେଳେ ଭୌତିକ ଜଗତ ପ୍ରତି ଆକର୍ଷିତ ହେଇକି ରହିଛି ତେଣୁ ଭଗବାନ ଏଭଳି ପ୍ରେମ ପ୍ରଦାନ କରନ୍ତି ମନକୁ ମନ ଭଗବାନ ପ୍ରତି ଧାବିତ ହେବ ସରି ମନ କୃଷ୍ଣ ପଦାରବିନ୍ଦ ୟୁ ଏଥିରେ କହୁଛନ୍ତି ଦେର୍ ଆର୍ ମେନି ଅଦର୍ ବାଥ୍ ବିସାଇଡ୍ ହ୍ୟୁମାନ୍ ବାଥ୍ ତେଣୁ ମନୁଷ୍ୟ ଜନ୍ମ ପାଇବା ପୂର୍ବରୁ ଅନେକ ଜନ୍ମ ପାର ହେଇକି ଆସିଛି ଏବଂ ହ୍ୟୁମାନ୍ ବିଙ୍ଗସ୍ ଦେର୍ ଆର୍ ଡିଫରେଣ୍ଟ ଟାଇପ୍ସ ଅଫ୍ ମ୍ୟାନ୍ ମନୁଷ୍ୟମାନଙ୍କ ମଧ୍ୟରେ ମଧ୍ୟ 400,000 ପ୍ରକାର ମନୁଷ୍ୟ ଅଛନ୍ତି ଡିଫରେଣ୍ଟ ଟାଇପ୍ସ ରହିଛନ୍ତି ଅଫ୍ ଦିସ୍ ଦୋଜ୍ ହୁ ଆର୍ ଆଡ଼ଭାନ୍ସଡ୍ ଇନ୍ କ୍ରିଷ୍ଣ କନସିୟସନେସ୍ ଆର୍ ସ୍ପିରିଚୁଆଲ୍ କନସିୟସନେସ୍ ଆର୍ କଲ୍ଡ ହରିୟାନ୍ ତେଣୁ ଏ ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ କୃଷ୍ଣ ଚେତନାରେ ବା ଆଧ୍ୟାତ୍ମିକ ଚେତନାରେ ଅଗ୍ରଗତି କରିଛନ୍ତି ସେମାନଙ୍କୁ ହାର୍ଯ୍ୟ ବୋଲି କୁହାଯାଉଛି ଆମ ଗାଡ଼ିଆନ୍ ୱାନ୍ ହୁ ଏନ୍ଗେଜେସ୍ ଇନ୍ ଦ ଡିଭୋସନାଲ୍ ସର୍ଭିସ୍ ଅଫ୍ ଦ ଲର୍ଡ ଇଜ୍ ମୋଷ୍ଟ ସକ୍ସେସ୍ଫୁଲ୍ ଇନ୍ ଲାଇଫ୍ ପୁଣି ଆର୍ଯ୍ୟ ମାନେ ପରମାର୍ଥ ମାର୍ଗରେ କିଏ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି କିଏ ଯୋଗ ମାର୍ଗରେ ଅଗ୍ରସର ହେଉଛନ୍ତି କିଏ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ତେଣୁ ଏଇ ଆର୍ଯ୍ୟମାନଙ୍କ ଭିତରେ ଯେଉଁମାନେ ଭକ୍ତି ମାର୍ଗରେ ଭଗବାନଙ୍କ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ବା ଭଗବାନଙ୍କର ଭକ୍ତି ମାର୍ଗରେ ଭକ୍ତି ଆଚରଣ କରୁଛନ୍ତି ସେମାନଙ୍କୁ କୁହାଯିବ ମୋଷ୍ଟ ସକ୍ସେସ୍ଫୁଲ୍ ସେମାନେ ତାଙ୍କ ଜୀବନରେ ସବୁଠାରୁ ଅଧିକ ସବୁଠାରୁ ଅଧିକ ସଫଳ ବୋଲି କୁହାଯିବ ସେମାନେ ଜୀବନରେ ସବୁଠାରୁ ଅଧିକ ସଫଳ ହେଇଛନ୍ତି କୁହାଯିବ ବହୁତ ଇମ୍ପୋର୍ଟାଣ୍ଟ ଶ୍ଲୋକ ବହୁତ ଫେମସ୍ ଶ୍ଲୋକ ନାରଦିନ କହୁଛନ୍ତି ପ୍ରତିଥାନଙ୍କୁ ଯେମିତି ତରୋର୍ମୂଳ ନିଷେଚନ ଗୋଟେ ଗଛ ତର କହିଲେ ଗଛ ତାର ମୂଳ ବା ଚେରକୁ ନିଷେଚନ କହିଲେ ପାଣି ଦେଲେ ତୃପ୍ତି ତତ୍ସ୍କନ୍ଦ ଭୁଜ ପୋଷାକା ପାଣି ଦେଲେ କ'ଣ ହେବ ନା ତାର ଯେଉଁ ସ୍କନ୍ଦ ଅଛି ବା ଡାଳ ଯେଉଁ ଗଣ୍ଡି ସବୁ ରହିଛି ତାର ଯେଉଁ ଶାଖା ଉପଶାଖା ସବୁ ରହିଛି ଏମାନେ ସମସ୍ତେ ପାଣି ପାଇବେ ବା ତାଙ୍କର ଖାଦ୍ୟ ପାଇବେ ପ୍ରାଣ ପହରାଚ ଯେତେ ପୁଣି ଆଉ ଗୋଟେ ଉଦାହରଣ ଦେଉଛନ୍ତି ପ୍ରାଣ ପହରାଚ ଯେତେନ୍ଦ୍ରିୟାଣା ଯେମିତି ଜଣେ ଖାଦ୍ୟ ଖାଉଛନ୍ତି ତେଣୁ ଖାଦ୍ୟଟା ଯେତେବେଳେ ପ୍ରାଣ ବା ଷ୍ଟମାକ୍ ବା ପାକସ୍ଥଳକୁ ଯାଉଛି ସେତେବେଳେ କ'ଣ ହେଉଛି ସମସ୍ତ ଇନ୍ଦ୍ରିୟମାନେ ଖାଦ୍ୟ ପାଉଛନ୍ତି ତେଣୁ ସେଇଭଳି ଭାବରେ ତଥିବା ସର୍ବା ପ୍ରାଣମଚ୍ୟୁତ ଇଜା ସେଇଭଳି ଭାବରେ ଅଚ୍ୟୁତ ଭଗବାନଙ୍କର ଇଜିଆ ବା ଭଗବାନଙ୍କୁ ପ୍ରାର୍ଥନା କଲେ ସମସ୍ତ ଜୀବଜଗତ କହିକି ଦେବତାମାନେ ସମସ୍ତେ ତାଙ୍କର ପୂଜିତ ହେଇଗଲେ ଭଗବାନ ଅଚ୍ୟୁତଙ୍କୁ ପୂଜା କଲେ ସମସ୍ତେ ପୂଜିତ ହେବେ ଆଉ ଅଲଗା ଦେବତାମାନଙ୍କୁ ପୂଜା କରିବା ଦରକାର ନାହିଁ ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଏଠି ଗୋଟେ କଥା କହୁଛନ୍ତି ଯେ ଯଦିଓ ମୂଳରେ ପାଣି ଦେଲେ ଯଥା ମୂଳସ୍ୟ ସ୍କନ୍ଧ ଆଦି ନା ଚାଁ ସେ କି ନ ଦୋଷ ଯଦି ମୂଳରେ ପାଣି ଦେଇକି ମଧ୍ୟ ଯଦି ସ୍କନ୍ଧ ବା ତାର ଡାଳ ଶାଖା ଉପଶାଖାରେ ପାଣି ଦେଲେ ସେଥିରେ କିଛି ଦୋଷ ନାହିଁ, କିନ୍ତୁ ପ୍ରତ୍ୟୁତ ଗୁଣ, କିନ୍ତୁ ସେଇଟା ଗୁଣରେ ଯିବ, ସେଇଟା ଚଳିବ ଭଲ ସେଇଟା। କିନ୍ତୁ ଏବ ଇତିହାସ ସଂଖ୍ୟା ଦୃଷ୍ଟାନ୍ତ ଅନ୍ତର୍ମା, ତୁମେ ଏ କଥା ଜଣେ ଯଦି ଚିନ୍ତା କରିବ ଯେ ଯେମିତି ଗଛର ମୂଳରେ ପାଣି ଦେଲେ ମଧ୍ୟ ଅନ୍ୟ ଡାଳ ଫୁଲ ଫଳରେ ପାଣି ଦେଲେ ବି କିଛି ଅସୁବିଧା ନାହିଁ, ତେଣୁ ଏଇଟା ଯଦି ତୁମେ ଚିନ୍ତା କରିକିରି ତାହେଲେ ଯଦି ଭଗବାନ ପୂଜା କରିବା ସଙ୍ଗେ ସଙ୍ଗେ ଅନ୍ୟ ଦେବତାମାନେ ପୂଜା କାଳ କରିବେ, ସେଇ କଥା ସେ ଆଶଙ୍କା କରିକିରି ଏଇ ଦ୍ୱିତୀୟ ଉଦାହରଣଟି ନାରଦମୁନି ଦେଉଛନ୍ତି। ପ୍ରାଣସ୍ୟା ପାହାରୋ ଭୋଜନ ତସ୍ମାତ୍ ଏବେ ଇନ୍ଦ୍ରିୟାଣ ଦୃତି ନୁ ତତ୍ତତ୍ ଇନ୍ଦ୍ରିୟସୁ ପୃଥକ୍ ପୃଥକ୍ ଅନୁଲୋପା, ପ୍ରତ୍ୟୁତ ନୟନ କର୍ଣ୍ଣାଦିଷୁ ଅନ୍ଧ ବାଧିର୍ଜାଦୁ ତ ପାଦ ଦୋଷ ଏବ। ଯଦି ଆମେ ଖାଦ୍ୟ ଖାଇକିରି ଖାଦ୍ୟ ଖାଇବା ପୁଣି ଖାଦ୍ୟଟାକୁ ହାତରେ ଦେବା ବା ଆଖିରେ ଦେବା ବା ନାକିରେ ଦେବା ବା କାନରେ ଦେବା ତାହେଲେ ସେ କ'ଣ ହେବ, ଅନ୍ଧ ହେଇଯିବ ନହେଲେ ବଧିର ହେଇଯିବ, ଏ ଦୋଷରେ। ତେଣୁ ଭଗବାନଙ୍କର ପୂଜା କରିବା ସହିତ ଅନ୍ୟ କାହାର ପୂଜା କରିବା ଆଉ ଦରକାର ନାହିଁ। ମାଣବସା ପୂଜା ହେଉଛି ଲକ୍ଷ୍ମୀ ଭଗବାନ ପୂଜା କରୁଛନ୍ତି, ପୁଣି ଅନ୍ୟ ଦେବତା ଦେବତୀ ମାନଙ୍କୁ ପୂଜା କରୁଛନ୍ତି, ଆଉ ଦେବ ଦରକାର ନାହିଁ। ଭଗବାନ ପୂଜା ହେଲା ସବୁ ପୂଜା ପ୍ରବନ୍ଧନକୁ ନେଇ ସମଟାଇମ୍ସ ପିପୁଲ ଆସ୍କ ୱାଇ ଦିସ୍ କ୍ରିଷ୍ଣ କନସିୟସନେସ୍ ମୁଭମେଣ୍ଟ ସିମ୍ପଲି ଆଡଭୋକେଟ୍ସ ୱର୍ସିପ୍ ଅଫ୍ କ୍ରିଷ୍ଣା ଟୁ ଦ ଏକ୍ସକ୍ଲୁଜନ୍ ଅଫ୍ ଦ ଲିଭିଂ ଗଡ୍ସ। ବେଳେବେଳେ ଲୋକମାନେ ଏଇଟା ପଚାରନ୍ତି ଯେ ଏଇ ଯେଉଁ କୃଷ୍ଣ ଚେତନାର ଲୋକମାନେ ଅଛନ୍ତି, ଇସ୍କନ ବାଲା ସବୁ ରହିଛନ୍ତି, ଏମାନେ ଖାଲି କୃଷ୍ଣ ସେବା କରୁଛନ୍ତି, କିନ୍ତୁ ଅନ୍ୟ ବିଭିନ୍ନ ଦେବାଦେବୀ ସବୁ ଅଛନ୍ତି, ସେମାନେ ଶିବ ବ୍ରହ୍ମା ଗଣେଶ ଲକ୍ଷ୍ମୀ ସରସ୍ୱତୀ ଆଉ ଦୁର୍ଗା କାଳୀ ଦକ୍ଷିଣ କାଳୀ ଏସବୁ ରହିଛନ୍ତି, ତାଙ୍କ ପାଇଁ ପୂଜା କରୁନାହାନ୍ତି। ଦ ଆନ୍ସର୍ ଇଜ୍ ଗିଭେନ୍ ଇନ୍ ଦିସ୍ ଭର୍ସ, ତାର ଉତ୍ତର ଏଇ 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 ଶ୍ଳୋକରେ ଦିଆଯାଇଛି। ୱାନ୍ ମେ ଆସ୍କ ହ୍ୱାଟ୍ ହର୍ନ ଦେୟାର ଇଜ୍ ଇନ୍ ୱର୍ସିପିଂ କୃଷ୍ଣ ଆଣ୍ଡ ଦ ଡିଫରେଣ୍ଟ ପାର୍ଟସ୍ ଅଫ୍ ହିଜ୍ ବଡି ଡେମିଗଡ୍ସ ଆଣ୍ଡ ଦ ଆନ୍ସର୍ ଇଜ୍ ଗିଭେନ୍ ୟର। ଯଦି କହିବା ଯେ ଭଗବାନଙ୍କୁ ପୂଜା କରିବା ସଙ୍ଗେ ସଙ୍ଗେ ଅନ୍ୟ ଦେବତାଙ୍କୁ ପୂଜା କଲେ ଅସୁବିଧା କ'ଣ, ତାର ଉତ୍ତର ଏଥିରେ ଦିଆଯାଇଛି। ଅନ୍ଧ ବଧିର ହେବ।
ପୁନର୍ଭବମ
ଭଗବତ ସଙ୍ଗେ ସଙ୍ଗସ୍ୟ। ଏ ଶ୍ଳୋକଟି ତ ସିମିଲାର ଶ୍ଳୋକ ଶିବଜୀ କହିଥିଲେ, ଏଇଟା ମଧ୍ୟ ଆଗରୁ କୁହାଯାଇଛି, ସ୍ୱର୍ଣ୍ଣଗାଦରେ ସେ କହିଛନ୍ତି ଯେ ଭଗବତ ଭଗବାନଙ୍କର ସଙ୍ଗୀ ଭଗବାନ ଭକ୍ତଙ୍କର ସତ୍ସଙ୍ଗର ତୁଳ୍ୟାମ ଲଭେ ନା ଲଭେ କହିଲେ ସେକେଣ୍ଡରୁ ଏଗାର ଭାଗରୁ ଭାଗେ, ଗୋଟେ ହେଉଛି ଲଭ, ଏତିକି ସମୟ ମଧ୍ୟ ଏକ କହିଲେ ହେଉଛି ସେକେଣ୍ଡ, ତାର ଏଗାର ଭାଗରୁ ଭାଗେ, ଏତିକି ଲଭ ମାତ୍ର ଯଦି ସଙ୍ଗ ଜଣେ ସାଧୁସଙ୍ଗ କରିଛି ତା ସହିତ ସ୍ୱର୍ଗ ବା ବୈକୁଣ୍ଠ ତୁଳନା ହୋଇପାରିବ। ତେଣୁ ଭୌତିକ ଜଗତରେ ଏଇ ସତ୍ସଙ୍ଗ ଛଡ଼ା ଅନ୍ୟ କିଛି ଅଧିକ ଆଶୀର୍ବାଦ ବା ଅଧିକ ଉନ୍ନତ କିଛି ଲାଭ କିଛି ନାହିଁ। ଓଁ ନମୋ ଭଗବତେ ଆନନ୍ଦକୋଟି ବୈଷ୍ଣବ ଜୟ ଶ୍ରୀପାଦ କି।